ఆకాశవాణి సంవాద పొడుచుంది చందన్ ఘోష్ ముఖ్య సంవాద. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ଭାରତରତ୍ନ ପୁରସ୍କାର ପ୍ରଦାନ କରିବେ। ୟୁକ୍ରେନ୍ ସହିତ ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ତଥା ସମ୍ପର୍କକୁ ସଶକ୍ତ କରିବା ଦିଗରେ ଭାରତ ତା'ର ପ୍ରତିଶ୍ରତିବଦ୍ଧତା ଦୋହରାଇଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆସାମରେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ହମାସ ସହ ଅସ୍ତ୍ରବିରତି ସମ୍ପର୍କରେ ଆଲୋଚନା କରିବା ଲାଗି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ମତି ପ୍ରଦାନ କରିଛନ୍ତି ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତା ନାଇଟ୍ ରାଇଡର୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ 7 ୱିକେଟ୍ରେ ବିଜୟୀ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ଭାରତରତ୍ନ ପୁରସ୍କାର ପ୍ରଦାନ କରିବେ। ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହ ଓ ପିଭି ନରସିଂହ ରାଓ, ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ କର୍ପୁରୀ ଠାକୁର ଏବଂ ବିଶିଷ୍ଟ ବୈଜ୍ଞାନିକ ଏମ୍ଏସ୍ ସ୍ୱାମୀନାଥନଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ପୁରସ୍କାର ପ୍ରଦାନ କରାଯିବ। ଏତଦ୍ବ୍ୟତୀତ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ମଧ୍ୟ ଦେଶର ଏହି ସର୍ବୋଚ୍ଚ ବେସାମରିକ ସମ୍ମାନରେ ଭୂଷିତ କରାଯିବ। ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀ ଦିମିତ୍ର କୁଲେବାଙ୍କ ସହ ରୁଷ ୟୁକ୍ରେନ୍ ଯୁଦ୍ଧ ବିଷୟରେ ଗତକାଲି ନୂଆଦିଲ୍ଲୀଠାରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଶ୍ରୀ ଜୟଶଙ୍କର କହିଛନ୍ତି ସେ ଶ୍ରୀ କୁଲେବାଙ୍କ ସହିତ ବିଭିନ୍ନ ଆନ୍ତର୍ଜାତିକ ତଥା ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ଦ୍ୱିପକ୍ଷୀୟ ସହଯୋଗ ସମେତ ଉଭୟ ଦେଶ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଭାରତର ପ୍ରତିଶ୍ରତିବଦ୍ଧତାକୁ ସେ ଦୋହରାଇଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି ୟୁକ୍ରେନ୍ ବୈଦେଶିକ ମନ୍ତ୍ରୀଙ୍କର ଏହି ଗସ୍ତ ୟୁକ୍ରେନ୍ ପରିସ୍ଥିତିକୁ ବୁଝିବା ପାଇଁ ସୁଯୋଗ ପ୍ରଦାନ କରିଛି। ସେ କହିଛନ୍ତି କିଛି ମାସ ତଳେ ବିଭିନ୍ନ ସ୍ତରରେ ସେମାନଙ୍କ ମଧ୍ୟରେ ବାର୍ତ୍ତାଳାପ ହୋଇଥିଲା ଓ କିଛି ଦ୍ୱିପକ୍ଷୀୟ କଥାବାର୍ତ୍ତା ମଧ୍ୟ ହୋଇଥିଲା। ଏଥିଯୋଗୁଁ ଉଭୟ ଦେଶ ମଧ୍ୟରେ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହୋଇଥିଲା। ବୈଦେଶିକ ମନ୍ତ୍ରଣାଳୟ କହିଛି ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନାରେ ଦ୍ୱିପକ୍ଷୀୟ ସମ୍ପର୍କକୁ ଅଧିକ ସଶକ୍ତ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଛି। ବାଣିଜ୍ୟ ଏବଂ ପୁଞ୍ଜିନିବେଶ, ବିଜ୍ଞାନ ଓ କାରିଗରୀ କୌଶଳ, ପ୍ରତିରକ୍ଷା, କୃଷି, ସ୍ୱାସ୍ଥ୍ୟ, ସଂସ୍କୃତି ଏବଂ ଶିକ୍ଷା ସମେତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତା ଆଲୋଚନା କରିଛନ୍ତି। ଏହାଛଡ଼ା ବାଣିଜ୍ୟ, ଅର୍ଥନୀତି, ବିଜ୍ଞାନ, ଶିଳ୍ପ, ସାଂସ୍କୃତିକ ଭାଗିଦାରୀ ଆଦି କ୍ଷେତ୍ରରେ ଭାରତ ୟୁକ୍ରେନ୍ ଆନ୍ତଃ ସରକାରୀ କମିଶନ ସମ୍ପର୍କିତ ପ୍ରସଙ୍ଗ ଉପରେ ଉଭୟ ମନ୍ତ୍ରୀ ପୃଥକ ଆଲୋଚନା କରିଛନ୍ତି। ଚଳିତ ବର୍ଷ ଦ୍ୱିତୀୟାର୍ଦ୍ଧରେ ସପ୍ତମ ଆନ୍ତଃ ସରକାରୀ କମିଟି ବୈଠକ କରାଇବା ଲାଗି ଉଭୟ ପକ୍ଷ ଏହି ଅବସରରେ ସମ୍ମତି ପ୍ରଦାନ କରିଛନ୍ତି। ସେହିଭଳି ବିଭିନ୍ନ ଆଞ୍ଚଳିକ ତଥା ବୈଶ୍ୱିକ ସ୍ତରରେ ଦେଖାଦେଇଥିବା ଦ୍ୱନ୍ଦ୍ୱଗୁଡ଼ିକର ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆସାମରେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ। ଏହି ପର୍ଯ୍ୟାୟରେ ଜୋରହାଟ, ଲକ୍ଷିମପୁର, ଦିବ୍ରୁଗଡ଼, ସୋନିତପୁର ଏବଂ କାଜିରଙ୍ଗା ଲୋକସଭା ଆସନରେ ମତଦାନ ହେବ। ଏହି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି 36 ଜଣ ପ୍ରାର୍ଥୀଙ୍କର ପ୍ରାର୍ଥୀପତ୍ର ବୈଧ ଥିବା ଜଣାଯାଇଛି। ଏହି ପାଞ୍ଚଟି ଆସନରୁ ବିଜେପି ପକ୍ଷରୁ ସମସ୍ତ ଆସନରେ ପ୍ରାର୍ଥୀ ଦିଆଯାଇଥିବା ବେଳେ କଂଗ୍ରେସ 4 ଆସନ ଲାଗି ପ୍ରାର୍ଥୀ ଦେଇଥିବା ବେଳେ ଦିବ୍ରୁଗଡ଼ ଆସନ ଲାଗି ଆସାମ ଜାତୀୟ ପରିଷଦର ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇଛି। ଆମ ଗୌହାଟୀ ସମ୍ଭାଦଦାତା ଜଣାଇଛନ୍ତି ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୱାଲ, ସାଂସଦ ପ୍ରଦାନ ବାରୁଆ, କାମାକ୍ଷା ପ୍ରସାଦ ତାସା ଏବଂ ତପନ କୁମାର ଗୋଗୋଇ ଓ ବିଧାୟକ ରଞ୍ଜିତ ଦତ୍ତଙ୍କୁ ପ୍ରାର୍ଥୀ କରାଯାଇଛି। ସେହିଭଳି କଂଗ୍ରେସ ସାଂସଦ ଗୌରବ ଗୋଗୋଇ ଏବଂ ପୂର୍ବତନ ବିଧାୟକ ରୋସେଲିନା ତିର୍କି ନିଜର ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଆସାମ ଜାତୀୟ ପରିଷଦର ସଭାପତି ଲୁରିନ୍ ଜ୍ୟୋତି ଗୋଗୋଇ ଦିବ୍ରୁଗଡ଼ ଆସନରେ ବିଜେପିର ସର୍ବାନନ୍ଦ ସୋନୱାଲଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ବିହାରର ଗୟା, ନୱାଡ଼ା, ଜାମୁଇ ଓ ଔରଙ୍ଗାବାଦ ଲୋକସଭା ଆସନରେ ଆଜି ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ମୋଟ 72 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଛନ୍ତି। ଗୟାରୁ ସର୍ବାଧିକ 22 ଜଣ ପ୍ରାର୍ଥୀ ମନୋନୟନପତ୍ର ଦାଖଲ କରିଥିବାବେଳେ ଔରଙ୍ଗାବାଦରୁ 21 ଜଣ ଓ ନୱାଡ଼ାରୁ 17 ଜଣ ମନୋନୟନପତ୍ର ଦାଖଲ କରିଛନ୍ତି। ଜାମୁଇରୁ 12 ଜଣ ମନୋନୟନପତ୍ର ଦାଖଲ କରିଛନ୍ତି। ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିନ ଏପ୍ରିଲ 2 ତାରିଖ ରହିଛି। ଏପ୍ରିଲ 19 ତାରିଖରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଏହିସବୁ ଆସନରେ ମତଦାନ ହେବ। ତେଲୁଗୁଦେଶମ୍ ପାର୍ଟି ପକ୍ଷରୁ ଆନ୍ଧ୍ରପ୍ରଦେଶରେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ଲାଗି ଗତକାଲି ଚୂଡ଼ାନ୍ତ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ଏହି ପର୍ଯ୍ୟାୟରେ 4ଟି ଲୋକସଭା ଆସନ ଏବଂ 9ଟି ବିଧାନସଭା ଆସନ ଲାଗି ଦଳୀୟ ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏହି ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ ଏନ୍ଡିଏର ଅଂଶୀଦାର ଦଳ ହିସାବରେ ଟିଡିପି ପକ୍ଷରୁ 17ଟି ଲୋକସଭା ଆସନ ଏବଂ 144ଟି ବିଧାନସଭା ଆସନରେ ପ୍ରାର୍ଥୀ ଦିଆଯାଇଛି। କଂଗ୍ରେସ ଦଳ ପକ୍ଷରୁ ଆଗାମୀ ଲୋକସଭା ନିର୍ବାଚନ ଲାଗି ଆଉ 5 ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ରାଜସ୍ଥାନର ଭିଲ୍ୱାରାରୁ ସିପି ଯୋଶୀ ଏବଂ ରାଜସମୁନ୍ଦ ଲୋକସଭା ଆସନରୁ ଦାମୋଦର ଗୁର୍ଜରଙ୍କୁ ଦଳ ପ୍ରାର୍ଥୀ କରିଛି। ₹1,823 କୋଟି ଆୟକର ପୈଠ କରିବା ଲାଗି ପୁନର୍ବାସ ନୋଟିସ୍ ପାଇଥିବା ସମ୍ପର୍କରେ କଂଗ୍ରେସ ଦଳ ପକ୍ଷରୁ ସୂଚନା ଦିଆଯାଇଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ୍ଗେ କହିଛନ୍ତି ସର୍ବସାଧାରଣଙ୍କ ନିକଟରୁ ସଂଗ୍ରହ କରାଯାଇଥିବା ପାଣ୍ଠିରୁ ଆୟକର ବିଭାଗ ଦଳର ବ୍ୟାଙ୍କ ଆକାଉଣ୍ଟରୁ ₹135 କୋଟି ନେଇସାରିଛି। ସାମାଜିକ ଗଣମାଧ୍ୟମରେ ଏ ସମ୍ପର୍କରେ ସୂଚନା ଦେଇ ଶ୍ରୀ ଖଡ୍ଗେ ଦେଶର ମୁଖ୍ୟ ବିରୋଧୀ ଦଳକୁ ହତାଶ କରିବା ଲାଗି ସରକାର ଆୟକର ବିଭାଗକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବିଜେପି କଂଗ୍ରେସ ପକ୍ଷରୁ ଆୟକର ବିଭାଗ ଉପରେ କରାଯାଇଥିବା ଏହି ଦୋଷାରୋପକୁ ଖଣ୍ଡନ କରିଛି। ଏହା କଂଗ୍ରେସ ନେତାମାନଙ୍କର ହତାଶ ମନୋଭାବକୁ ପ୍ରତିଫଳିତ କରୁଛି ବୋଲି ବିଜେପି ମୁଖପାତ୍ର ସାୟେଦ ଜାଫର ଇସ୍ଲାମ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସେ କହିଛନ୍ତି ଆୟକର ପୈଠ କରିବା ଦିଗରେ କିମ୍ବା ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଅପିଲ କରିବା ଲାଗି କଂଗ୍ରେସ ଦଳ ନିୟମ ଅନୁଯାୟୀ କାର୍ଯ୍ୟ କରିନାହିଁ। ଯେକୌଣସି ପଞ୍ଜିକୃତ ରାଜନୈତିକ ଦଳ ଲାଗି ଆୟକର ଆଇନ ଅନୁଯାୟୀ ପ୍ରତ୍ୟେକ ବର୍ଷ ଆୟକର ପୈଠ କରିବା ବାଧ୍ୟତାମୂଳକ ଅଟେ। ତେବେ କଂଗ୍ରେସ ଦଳ ଏହି କ୍ଷେତ୍ରରେ ନିୟମ ଉଲ୍ଲଙ୍ଘନ କରିବା ସହିତ ନିଜର ଆୟ ଦେଖାଇବାରେ ଭୁଲ ତଥ୍ୟ ପ୍ରଦାନ କରିଛି ବୋଲି ସାଇ ଜାଫର ଇସ୍ଲାମ କହିଛନ୍ତି। ଦେଶର ସମସ୍ତ ଖୁଚୁରା ବ୍ୟବସାୟୀ ତଥା ଖାଦ୍ୟ ପ୍ରକ୍ରିୟାକରଣକାରୀଙ୍କୁ ଆସନ୍ତା ମାସରୁ ପ୍ରତି ଶୁକ୍ରବାର ଗହମ ଷ୍ଟକ୍ ଘୋଷଣା କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମୂଲ୍ୟବୃଦ୍ଧି ନିୟନ୍ତ୍ରଣ ତଥା ଅସାଧୁ ବ୍ୟବସାୟୀଙ୍କ କାର୍ଯ୍ୟକଳାପକୁ ରୋକିବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଛି। ଅଧିକ ଗରମ ପ୍ରଭାବରୁ 2 ବର୍ଷ ମଧ୍ୟରେ ଗହମ ଉତ୍ପାଦନ ହ୍ରାସ ପାଇଥିବା ବେଳେ ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ଗହମ ଉପଭୋକ୍ତା ଭାବେ ଭାରତ ଏହାର ଦର ନିୟନ୍ତ୍ରଣରେ ରଖିବାକୁ ପ୍ରଚେଷ୍ଟା ଜାରି ରଖିଛି। ହମାସ ସହ ଅସ୍ତ୍ରବିରତି ସମ୍ପର୍କରେ ଆଲୋଚନା କରିବା ଲାଗି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ସମ୍ମତି ପ୍ରଦାନ କରିଛନ୍ତି। ଶ୍ରୀ ନେତାନ୍ୟାହୁ କହିଛନ୍ତି ଆଗାମୀ ଦିନରେ କାତାର ଓ ଇଜିପ୍ଟଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ଆଲୋଚନାରେ ଯୋଗ ଦେବା ଲାଗି ସେ ଇସ୍ରାଏଲ୍ର ମୁଖ୍ୟ ମଧ୍ୟସ୍ଥିଙ୍କ ସହ କଥାବାର୍ତ୍ତା କରିଛନ୍ତି। ଇସ୍ରାଏଲ୍ ଓ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧର ପ୍ରାୟ 6 ମାସ ପରେ ଗତବର୍ଷ ନଭେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକା କାତାର ଓ ଇଜିପ୍ଟର ସହାୟତାରେ ପ୍ରଥମ ଥର ଲାଗି ଅସ୍ତ୍ରବିରତି ଘୋଷଣା କରାଯାଇଥିଲା ଏବଂ ପଣବନ୍ଦୀମାନଙ୍କୁ ଛାଡ଼ି ଦିଆଯାଇଥିଲା। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ବେଙ୍ଗାଲୁରୁର ଏମ୍ ଚିନ୍ନସ୍ୱାମୀ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ 7 ୱିକେଟ୍ରେ ବିଜୟୀ ହୋଇଛି। ଟସ୍ ଜିତି କୋଲକାତା ନାଇଟ୍ ରାଇଡର୍ସ ପ୍ରଥମେ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ନିର୍ଦ୍ଧାରିତ 20 ଓଭର୍ରେ 6 ୱିକେଟ୍ ହରାଇ 182 ରନ୍ କରିଥିଲା। ଦଳ ପକ୍ଷରୁ ବିରାଟ କୋହଲି 68ଟି ବଲ୍ରେ 83 ରନ୍ ସଂଗ୍ରହ କରିଥିଲେ। 183 ରନ୍ ବିଜୟ ଲକ୍ଷ୍ୟର ପିଛା କରି କୋଲକାତା ନାଇଟ୍ ରାଇଡର୍ସ 16 ଓଭର୍ 5ଟି ବଲ୍ରେ 3 ୱିକେଟ୍ ହରାଇ ଆବଶ୍ୟକ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଭେଙ୍କଟେଶ ଆୟାର 30ଟି ବଲ୍ରୁ 50 ରନ୍ ସଂଗ୍ରହ କରିଥିଲେ। ଚଳିତ ସଂସ୍କରଣରେ କୋଲକାତା ନାଇଟ୍ ରାଇଡର୍ସ ଏପର୍ଯ୍ୟନ୍ତ ଖେଳିଥିବା 2ଟିଯାକ ମ୍ୟାଚ୍ରେ ବିଜୟ ଲାଭ କରିଥିବା ବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଖେଳିଥିବା 3ଟି ମ୍ୟାଚ୍ରୁ 1ଟି ମ୍ୟାଚ୍ରେ ବିଜୟୀ ହୋଇଛି। ଏଥିସହିତ କୋଲକାତା ଦଳ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଥିବା ବେଳେ ରାଜସ୍ଥାନ ରୟାଲ୍ସ ତୃତୀୟରେ ଏବଂ ସନ୍ରାଇଜର୍ସ ହାଇଦ୍ରାବାଦ ଚତୁର୍ଥରେ ରହିଛି। ମାଦ୍ରିଦ୍ ସ୍ୱେନ୍ ମାଷ୍ଟର୍ସ ଟୁର୍ଣ୍ଣାମେଣ୍ଟରେ ମିକ୍ସଡ୍ ଡବଲ୍ସ ଯୋଡ଼ି ଏନ୍ ସିକି ରେଡ୍ଡି ଓ ବି ସୁମିତ୍ ରେଡ୍ଡି ଇଣ୍ଡୋନେସିଆର ରୋହାନ ନଫଲ କୁସାରଜାନ୍ତେ ଓ ଲିସା ୟୁ କୁସୁମାୱତୀଙ୍କୁ 21-14, 11-21 ଓ 17-21ରେ ପରାସ୍ତ କରି ସେମିଫାଇନାଲ୍ରେ ପ୍ରବେଶ କରିଛନ୍ତି। ପିଭି ସିନ୍ଧୁ କ୍ୱାର୍ଟର ଫାଇନାଲ୍ରେ ଥାଇଲାଣ୍ଡର ସୁପାନିଦା କେଟେଥଙ୍ଗେଙ୍କୁ ଭେଟିବେ। ସିନ୍ଧୁ ଚୀନ୍ ତାଇପେଇର ୱାଇ ହ୍ୱାଙ୍ଗ୍ଙ୍କୁ ପରାସ୍ତ କରି ମହିଳା ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଥିଲେ। ସେହିଭଳି ପୁରୁଷ ଡବଲ୍ସ ଯୋଡ଼ି ଧ୍ରୁବ କପିଳା ଓ ଏମ୍ଆର୍ ଅର୍ଜୁନ ମଧ୍ୟ କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ସେମାନେ ସ୍କଟଲାଣ୍ଡର ସି ଗ୍ରିମ୍ଲେ ଓ ଏମ୍ ଗ୍ରିମ୍ଲେଙ୍କୁ ସିଧାସଳଖ ଗେମ୍ରେ ପରାସ୍ତ କରିଥିଲେ। କ୍ୱାର୍ଟର ଫାଇନାଲ୍ରେ ସେମାନେ ମାଲେସିଆର ଜେ ଅରିଫ୍ ଓ ଆର୍ ୟାପଙ୍କୁ ଭେଟିବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ରାଷ୍ଟ୍ରପତି ଭବନଠାରେ ଭାରତରତ୍ନ ପୁରସ୍କାର ପ୍ରଦାନ କରିବେ। ୟୁକ୍ରେନ୍ ସହିତ ବିଭିନ୍ନ କ୍ଷେତ୍ରରେ ଭାଗିଦାରୀ ତଥା ସମ୍ପର୍କକୁ ସଶକ୍ତ କରିବା ଦିଗରେ ଭାରତ ତା'ର ପ୍ରତିଶ୍ରତିବଦ୍ଧତା ଦୋହରାଇଛି। ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଆସାମରେ ଆଜି ହେଉଛି ପ୍ରାର୍ଥୀପତ୍ର ପ୍ରତ୍ୟାହାରର ଶେଷ ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି କୋଲକାତା ନାଇଟ୍ ରାଇଡର୍ସ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ 7 ୱିକେଟ୍ରେ ବିଜୟୀ ହୋଇଛି। ସମ୍ବାଦ ବର୍ତ୍ତମାନ ପାଇଁ ଏତିକି।